ମାଳା ମନ ସୂତ୍ରେ ଗୁନ୍ଥନ କରି ହେଳା ଭାଗବତ ଭଜନ ମାଳା ମନ ସୂତ୍ରେ ଗୁନ୍ଥନ କରି ହେଳା ଭାଗବତ ଭଜନ ମାଳା ପ୍ରଥମ ଦ୍ୱିତୀୟ ଆଗମ ଏ ବାଣୀ ତୃତୀୟ ବ୍ରହ୍ମାଣ୍ଡ ସର୍ଜନ ହେଲା ପ୍ରଥମ ଦ୍ୱିତୀୟ ଆଗମ ଏ ବାଣୀ ତୃତୀୟ ବ୍ରହ୍ମାଣ୍ଡ ସର୍ଜନ ହେଲା ଚତୁର୍ଥରେ ଧ୍ରୁବ ତପ ଆଚରିଣ ଅଜପା ମନ୍ତ୍ର କୁହୁଦେ ଧରିଲା ଭାଗବତ ଭଜନ ମାଳା ମନ ସୂତ୍ରେ ଗୁନ୍ଥନ କରି ହେଳା ଭାଗବତ ଭଜନ ମାଳା ପଞ୍ଚମରେ ପୃଥିବୀ ସାତ ଭାଗ କରି ବାଣ୍ଟିଣ ଭରତ ପୁଅଙ୍କୁ ଦେଲା ଷଷ୍ଠମ ସ୍କନ୍ଧରେ ପାପୀୟ ଦାମିଳ ନାରାୟଣ ନାମ ମୁଖେ ଧରିଲା ଭାଗବତ ଭଜନ ମାଳା ମନ ସୂତ୍ରେ ଗୁନ୍ଥନ କରି ହେଳା ଭାଗବତ ଭଜନ ମାଳା ସପ୍ତମ ସ୍କନ୍ଧରେ ପ୍ରହଲାଦ ଜନ୍ମ ହିରଣାକ୍ଷ ବିଧାରଣ ହୋଇଲା ସପ୍ତମ ସ୍କନ୍ଧରେ ପ୍ରହଲାଦ ଜନ୍ମ ହିରଣାକ୍ଷ ବିଧାରଣ ହୋଇଲା ଅଷ୍ଟମ ସ୍କନ୍ଧରେ ସମୁଦ୍ର ମନ୍ଥନ ଗଜ କୁମ୍ଭୀରଙ୍କ ଯୁଦ୍ଧ ଲାଗିଲା ଭାଗବତ ଭଜନ ମାଳା ମନ ସୂତ୍ରେ ଗୁନ୍ଥନ କରି ହେଳା ଭାଗବତ ଭଜନ ମାଳା ନବମ ସ୍କନ୍ଧରେ ବଂଶାନୁ ଚରିତ ଦଶମେ କହ୍ନାଇ ଜନ୍ମ ହୋଇଲା ଗୋପବୃନ୍ଦାବନ ମଥୁରା ଦ୍ୱାରିକା ଗୋପବୃନ୍ଦାବନ ମଥୁରା ଦ୍ୱାରିକା ବାଳ ଲୀଳା ଭାବ ଏଠୁ ସରିଲା ଭାଗବତ ଭଜନ ମାଳା ମନ ସୂତ୍ରେ ଗୁନ୍ଥନ କରି ହେଳା ଭାଗବତ ଭଜନ ମାଳା ଏକାଦଶ ସ୍କନ୍ଧେ ତତ୍ତ୍ୱ ନିରୂପଣ ଉଦ୍ଧବେ ଶ୍ରୀହରି କରୁଣା ହେଲା ଏକାଦଶ ସ୍କନ୍ଧେ ତତ୍ତ୍ୱ ନିରୂପଣ ଉଦ୍ଧବେ ଶ୍ରୀହରି କରୁଣା ହେଲା ଏକାକ୍ଷର ବ୍ରହ୍ମ ଦହି ବିରାଜିତ ଅର୍ଦ୍ଧ ଉର୍ଦ୍ଧ ତହି ବାଳି ମହିଲା ଭାଗବତ ଭଜନ ମାଳା ମନ ସୂତ୍ରେ ଗୁନ୍ଥନ କରି ହେଳା ଭାଗବତ ଭଜନ ମାଳା ଦ୍ୱାଦଶ ସ୍କନ୍ଧରେ ଆଗତ ଭବିଷ୍ୟ ପରୀକ୍ଷିତ ଆଗେ ଶୁକ କହିଲା দ্বাদশ স্কন্ধরে আগত ভবিষ্য পরীক্ষিত আগে সুখ কহিলা কহে যশোবন্ত সে পাদে শরণ কহে যশোবন্ত সে পাদে শরণ অকারণে মোর জন্ম গলা ভাগবত ভজন মালা মন সূত্রে গুন্থন করি হেলা ভাগবত ভজন মালা মন সূত্রে গুন্থন করি হেলা ভাগবত ভজন মালা।